आकाशवाणी। ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ସହ ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦୁଇ ଦେଶ ମଧ୍ୟରେ ଦୀର୍ଘସ୍ଥାୟୀ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ, ପ୍ରଧାନମନ୍ତ୍ରୀଙ୍କ ଉପହାରଗୁଡ଼ିକର ଇ ନିଲାମୀ ପ୍ରକ୍ରିୟା ଆଜିଠାରୁ ଆରମ୍ଭ, ଦେଶରେ ଆସନ୍ତାକାଲିଠାରୁ ବିଜେପି ପାଳନ କରିବ ସେବା ପକ୍ଷ ଅଭିଯାନ, କୋଇଲା ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସୁରକ୍ଷା ପାଇଁ ନୂତନ ଯୋଜନା ଆରମ୍ଭ କଲେ କେନ୍ଦ୍ର ସରକାର, ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ହେବ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ ଆଜି ସାକ୍ଷାତ କରିଛନ୍ତି। ମରିସସ୍ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ପ୍ରତିନିଧି ମଣ୍ଡଳୀକୁ ରାଷ୍ଟ୍ରପତି ଭବନରେ ସ୍ୱାଗତ କରି ରାଷ୍ଟ୍ରପତି କହିଛନ୍ତି, ଭାରତର ପଡ଼ୋଶୀ ପ୍ରଥମ ନୀତି, ମହାସାଗର ଦୃଷ୍ଟିକୋଣ ତଥା ଦକ୍ଷିଣାଞ୍ଚଳ ବିଶ୍ୱର ପ୍ରତିବଦ୍ଧତା ଆଧାରରେ ମରିସସ୍ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ରାଷ୍ଟ୍ରପତି କହିଛନ୍ତି, ଦୁଇ ରାଷ୍ଟ୍ର ମଧ୍ୟରେ ସହଭାଗିତା ଏବଂ ସହଯୋଗ ପ୍ରତ୍ୟେକ କ୍ଷେତ୍ରରେ ବୃଦ୍ଧି ପାଉଛି। ଏହି ଅଭିବୃଦ୍ଧି ବର୍ତ୍ତମାନ ଏକ ଉନ୍ନତ ରଣନୈତିକ ସହଭାଗିତା ଆଡ଼କୁ ଅଗ୍ରସର ହେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତ ମରିସସ୍ ସରକାରଙ୍କ ବିକାଶମୂଳକ ପ୍ରାଥମିକତାକୁ ସମର୍ଥନ କରୁଛି ତଥା ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ବଳରେ ମରିସସ୍ ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିବେ ବୋଲି ରାଷ୍ଟ୍ରପତି ବିଶ୍ୱାସ ପ୍ରକଟ କରିଛନ୍ତି। ସେ କହିଛନ୍ତି, ଡାକ୍ତରଖାନା, ରାସ୍ତା, ବନ୍ଦରର ବିକାଶ, ପ୍ରତିରକ୍ଷା କ୍ରୟ ଏବଂ ମିଳିତ ପର୍ଯ୍ୟବେକ୍ଷଣ ସମେତ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଭିତ୍ତିଭୂମିକୁ ଏହି ଅର୍ଥନୈତିକ ପ୍ୟାକେଜ୍ ସହାୟକ ହେବ। ଆଗାମୀ ଦିନରେ ସାଧାରଣ ଲୋକଙ୍କ ଜୀବନ ଉପରେ ଏହା ସକାରାତ୍ମକ ପ୍ରଭାବ ପକାଇବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ଦ୍ୱିପାକ୍ଷିକ ସହଯୋଗ ଏବେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ବିସ୍ତାର ହେଉଛି। ପ୍ରଧାନମନ୍ତ୍ରୀ ରାମଗୁଲାମଙ୍କ ନେତୃତ୍ୱର ଅଭିଜ୍ଞତା ଦୁଇ ଦେଶର ଦୀର୍ଘସ୍ଥାୟୀ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ ବୋଲି ରାଷ୍ଟ୍ରପତି ଆଶା କରିଛନ୍ତି। ଗତ 9 ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀ ରାମଗୁଲାମଙ୍କ ଭାରତ ଗସ୍ତ ଆଜି ଶେଷ ହୋଇଛି। ଏହି ସମୟରେ ସେ ମୁମ୍ବାଇ, ବାରଣାସୀ, ଅଯୋଧ୍ୟା ଏବଂ ତିରୁପତି ଆଦି ସ୍ଥାନ ଗସ୍ତ କରିଥିଲେ। ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଥିବା 1300ରୁ ଉର୍ଦ୍ଧ୍ୱ ଉପହାରଗୁଡ଼ିକର ଆଜିଠାରୁ ଅନ୍ଲାଇନ୍ରେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ଉପହାର ଇ ନିଲାମୀ ପ୍ରକ୍ରିୟାର ସପ୍ତମ ସଂସ୍କରଣରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଉପହାରଗୁଡ଼ିକ ମଧ୍ୟରେ ବିଭିନ୍ନ ପଟ୍ଟଚିତ୍ର, ହସ୍ତଶିଳ୍ପ, ଭାସ୍କର୍ଯ୍ୟ, ଦେବୀ ଦେବତାମାନଙ୍କର ପ୍ରତିମୂର୍ତ୍ତି ତଥା ବିଭିନ୍ନ ଖେଳ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି। ଏହି ଇ ନିଲାମୀ ପ୍ରକ୍ରିୟାରେ ମିଳିବାକୁ ଥିବା ଅର୍ଥଗୁଡ଼ିକୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଯେପରିକି ନମାମି ଗଙ୍ଗେ ମିଶନଗୁଡ଼ିକରେ ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଗତ ନିଲାମୀ ପ୍ରକ୍ରିୟାରେ ସରକାର 50 କୋଟିରୁ ଉର୍ଦ୍ଧ୍ୱ ଅର୍ଥ ପାଇଥିବା ସେ ସୂଚନା ଦେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ କହିଛି, ଏହି ଇ ନିଲାମୀ ପ୍ରକ୍ରିୟା ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ନିଲାମୀ ପ୍ରକ୍ରିୟାରେ ନଟରାଜ ଭଗବାନଙ୍କ ମେଟାଲିକ୍ ପ୍ରତିମୂର୍ତ୍ତି, ରାମ ଦରବାରର ତାଞ୍ଜର ପଟ୍ଟଚିତ୍ର, ହାତ ତିଆରି ନାଗା ଚଦର ଆଦି ଅନ୍ତର୍ଭୁକ୍ତ ରହିଛି। କ୍ରୀଡ଼ା କ୍ଷେତ୍ରରେ ଭାରତର ପାରା କ୍ରୀଡ଼ାବିତ୍ ପ୍ୟାରିସ୍ ପାରା ଅଲମ୍ପିକ୍ସରେ ଅଂଶଗ୍ରହଣ କରି ପାଇଥିବା ଉପହାର ମଧ୍ୟ ଏଥିରେ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି ଆସନ୍ତାକାଲିଠାରୁ ଦେଶରେ ସେବା ପକ୍ଷ ଅଭିଯାନ ଆୟୋଜନ କରିବ। ଏହି ସେବା ପକ୍ଷ ଅଭିଯାନ ଆସନ୍ତା 2 ଅକ୍ଟୋବର ମହାତ୍ମା ଗାନ୍ଧି ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମବାର୍ଷିକୀ ପର୍ଯ୍ୟନ୍ତ 15 ଦିନ ଧରି ବ୍ୟାପି ପାଳନ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ ଭାବେ ଜନସେବା ଏବଂ ସାମାଜିକ ସଂସ୍କାରକୁ ନିରନ୍ତର ଭାବେ ଗୁରୁତ୍ୱ ପ୍ରଦାନ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନଠାରୁ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ବିଜେପି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହିତ କଲ୍ୟାଣକାରୀ ଏବଂ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରିବ। ଏହି ସମୟରେ ବିଜେପି ପକ୍ଷରୁ ବିଭିନ୍ନ ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ସହ ସମାଜର ପ୍ରତ୍ୟେକ ବର୍ଗର ଲୋକମାନଙ୍କୁ ଏଥିରେ ସକ୍ରିୟ ଭାବରେ ଭାଗ ନେବା ପାଇଁ ଆହ୍ୱାନ କରାଯିବ। ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକ କିପରି ଗରିବଙ୍କ ନିକଟରେ ପହଞ୍ଚିବ, ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରାଯିବ, ଜଳଯୋଗାଣ ଏବଂ ପରିବେଶ ସୁରକ୍ଷା ସୁନିଶ୍ଚିତ କରାଯିବା ସହ ଏହି ପ୍ରସଙ୍ଗରେ ବିଶେଷ ଅଭିଯାନ ଆରମ୍ଭ କରିବାକୁ ପଦକ୍ଷେପମାନ ନିଆଯିବ। ସେବା ପକ୍ଷ ଅଭିଯାନରେ ସରକାରଙ୍କର ପ୍ରମୁଖ କାର୍ଯ୍ୟକ୍ରମ, ପରିବେଶଗତ ପଦକ୍ଷେପ ଏବଂ ଅବହେଳିତ ବର୍ଗଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ଉପରେ ଏଥିରେ ଆଲୋକପାତ କରାଯିବ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାର କିଭଳି ଭାରତକୁ ବିଶ୍ୱ ଦରବାରରେ ଆନ୍ତର୍ଜାତିକ ସୌରଶକ୍ତି କ୍ଷେତ୍ରରେ ଅଗ୍ରଣୀ କରିପାରିଛନ୍ତି। ନୂଆଦିଲ୍ଲୀରେ ଆନ୍ତର୍ଜାତିକ ସୌରଶକ୍ତିର ପ୍ରଥମ ସମାବେଶକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆନ୍ତର୍ଜାତିକ ସୌର ଆଲିଆନ୍ସ ବିଶ୍ୱ ପାଇଁ ଏକ ଆଶାର କିରଣ ଭାବେ ଉଭା ହୋଇଛି। ନୂତନ ଭାବେ ବିକଶିତ ହେଉଥିବା ଦେଶ ଏବଂ କ୍ଷୁଦ୍ର ଦ୍ୱୀପ ତଥା ବିକାଶଶୀଳ ରାଜ୍ୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇ ସ୍ୱଳ୍ପମୂଲ୍ୟ ପରିବର୍ତ୍ତନକାରୀ ଶକ୍ତି ସମାଧାନ ମାଧ୍ୟମରେ ସରକାର ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଗୋଟିଏ ସୂର୍ଯ୍ୟ ଗୋଟିଏ ବିଶ୍ୱ ଗୋଟିଏ ଗ୍ରିଡ୍ ପ୍ରୟାସ ଏକ ବିଶ୍ୱ ସୌର ଗ୍ରିଡ୍ର କଳ୍ପନା କରିପାରିଛନ୍ତି। ଏହା ଦକ୍ଷିଣ ଏସିଆରୁ ଆଫ୍ରିକା ଏବଂ ୟୁରୋପ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ସୌରଶକ୍ତି ସମ୍ବଳକୁ ସଂଯୋଗ କରିବାର ଲକ୍ଷ୍ୟ ରଖିଛି। କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡି କୋଲ୍ ଇଣ୍ଡିଆ କର୍ମଚାରୀଙ୍କ ପାଇଁ ନୂତନ ୟୁନିଫର୍ମ, କର୍ପୋରେଟ୍ ଦରମା ପ୍ୟାକେଜ୍ ସିଏସ୍ପି ଏବଂ ବର୍ଦ୍ଧିତ ଅନୁଗ୍ରହ ରାଶିର ଶୁଭାରମ୍ଭ କରିଛନ୍ତି। ଏକ ବିବୃତ୍ତିରେ କୋଇଲା ମନ୍ତ୍ରଣାଳୟ କହିଛି, କୋଇଲା ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସମ୍ମାନ, ସୁରକ୍ଷା ଏବଂ କଲ୍ୟାଣକୁ ଉନ୍ନତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। କୋଇଲା ଖଣିରେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି 15 ଲକ୍ଷରୁ 25 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ସିଏସ୍ପି ଅଧୀନରେ ବୀମାରାଶି ସହାୟତା ସ୍ଥାୟୀ କର୍ମଚାରୀଙ୍କ ପାଇଁ 1 କୋଟି ଟଙ୍କା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ 40 ଲକ୍ଷ ଟଙ୍କା ରଖାଯାଇଛି। ଏଥିରେ 2,15,000ରୁ ଅଧିକ ସ୍ଥାୟୀ ତଥା 44,000 ଠିକା କର୍ମଚାରୀ ଉପକୃତ ହେବେ। ଚଳିତ ସ୍ୱାଧୀନତା ଦିବସରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଘୋଷଣା କରିଥିଲେ। ତାଙ୍କର ଦୃଷ୍ଟିକୋଣ ଚଳିତ ମାସ 3 ତାରିଖରେ ସାକାର ହୋଇଥିଲା, ଯେତେବେଳେ ଜିଏସ୍ଟି ପରିଷଦ ସାଧାରଣ ଜନତାଙ୍କ ଜୀବନକୁ ସହଜ କରିବା ପାଇଁ ଅନେକ କ୍ଷେତ୍ରରେ ଟିକସ ହାର ହ୍ରାସ କରିଥିଲା। ଆଜି ଆମେ କୃଷି କ୍ଷେତ୍ରରେ ଟ୍ରାକ୍ଟର ଉପଯୋଗ କରିବାରେ ଜିଏସ୍ଟିର ସଂସ୍କାର ଉପରେ ଆଲୋକପାତ କରିବା। ସରକାର ଟ୍ରାକ୍ଟର ଏବଂ ଏହାର ଉପକରଣଗୁଡ଼ିକ ଉପରେ ଟିକସ ହ୍ରାସ କରି ଚାଷୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଟ୍ରାକ୍ଟର, କୃଷି ଯନ୍ତ୍ରପାତି ଏବଂ କମ୍ପୋଷ୍ଟ ମେସିନ୍ ଭଳି କୃଷି ଉପକରଣ ଉପରେ ଜିଏସ୍ଟି 12%ରୁ 5%କୁ ହ୍ରାସ କରାଯାଇଛି, ଯାହା କୃଷି କ୍ଷେତ୍ରରେ ସରକାରଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ବିବେଚିତ ହେଉଛି। ଜମ୍ମୁ କାଶ୍ମୀରର ଜଣେ କୃଷି ଓ ଉଦ୍ୟାନ କୃଷି ଉପକରଣ ଡିଲର ଐଜାଜ ଅହମ୍ମଦ ଏହି ଜିଏସ୍ଟି ସଂସ୍କାରକୁ ସ୍ୱାଗତ କରି କହିଛନ୍ତି, ସରକାରଙ୍କର ଏହି ପଦକ୍ଷେପ ଆଧୁନିକ କୃଷି ଉପକରଣ କ୍ରୟ କରିବାକୁ ଚାଷୀମାନଙ୍କୁ ଉତ୍ସାହିତ କରିବ। ଅତ୍ୟାବଶ୍ୟକ ଉପକରଣର ମୂଲ୍ୟ ହ୍ରାସ ଚାଷୀଙ୍କ ଉପରେ ଆର୍ଥିକ ବୋଝ କମ୍ କରିବା ଦ୍ୱାରା କୃଷି ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ନୂତନ ଟିକସ ହାର ଚଳିତ ମାସ 22 ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଖେଳ ଖବର। ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଆବୁଧାବିରେ ଭାରତୀୟ ସମୟ ରାତି 8:00 ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଅନୁଷ୍ଠିତ ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଶ୍ରୀଲଙ୍କା 4 ୱିକେଟ୍ରେ ହଂକଂକୁ ପରାସ୍ତ କରିଛି। ଆବୁଧାବିର ଜାୟଦ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ୟୁଏଇ 42 ରନ୍ରେ ଓମାନକୁ ପରାସ୍ତ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଷ୍ଟ୍ରପତିଙ୍କ ସହ ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା। ଦୁଇ ଦେଶ ମଧ୍ୟରେ ଦୀର୍ଘସ୍ଥାୟୀ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ପ୍ରଧାନମନ୍ତ୍ରୀଙ୍କ ଉପହାରଗୁଡ଼ିକର ଇ ନିଲାମୀ ପ୍ରକ୍ରିୟା ଆଜିଠାରୁ ଆରମ୍ଭ। ଦେଶରେ ଆସନ୍ତାକାଲିଠାରୁ ବିଜେପି ପାଳନ କରିବ ସେବାପକ୍ଷ ଅଭିଯାନ। କୋଇଲା ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସୁରକ୍ଷା ପାଇଁ ନୂତନ ଯୋଜନା ଆରମ୍ଭ କଲେ କେନ୍ଦ୍ର ସରକାର। ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।